ଆଜି ତା କଥା ଭାରି ମନେ ପଡୁଛି, ଡେଜିଅପା କଥା। ଡେଜିଅପା ଦେଖିବାକୁ ଖୁବ୍ ସୁନ୍ଦର, କଥା ଏମିତି କହେ ସତେ ଯେମିତି ଶବ୍ଦଗୁଡ଼ାକ ସେ ନିଜେ ତିଆରି କରିଛି।
ମହାନଦୀ କୂଳ ଗ୍ରୀଷ୍ମ ସଞ୍ଜ ବେଳ, ମହାନଦୀ କୂଳ ଗ୍ରୀଷ୍ମ ସଞ୍ଜ ବେଳ, କମ୍ପିତ ଓଠ ଆଖି ଛଳ ଛଳ, ଆଜି ବି ସନ୍ଧ୍ୟା ବେଳେ ଥରେ ଥରେ ସିଲହଟରେ ଦିଶେ ତା ମୁହଁ, ତା କଥା ଶୁଣିବାକୁ ଅଟକି ଯାଏ ମହାନଦୀର ସୁଅ। ମନେ ପଡ଼େ ସଫା ସଫା ଡେଜିଅପା, 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 ଡେଜିଅପା।
ସବୁଦିନ ସଞ୍ଜରେ ଡେଜିଅପା ଘରକୁ ପିଅନ ପଠାଏ, ମହାନଦୀ କୂଳରେ ସେ ମୋ ପାଇଁ ଅପେକ୍ଷା କରିଥାଏ। ତାପରେ ସେ ଗପ କହିବା ଆରମ୍ଭ କରେ, ସିନେମା ଗପ, ତା ଗପ କିନ୍ତୁ ସିନେମାଠୁ ଭଲ।
ଡେଜିଅପାର ବୟସ ମୋଠୁ ବଡ଼ ଦଶ ବର୍ଷ, ସେ ଥିଲା ସବୁଠୁ ଭଲ ସାଙ୍ଗ, କଟିଲା ଏମିତି କେତେ ସଞ୍ଜ। ସେଦିନ ରାତି ବେଳେ ଡେଜିଅପା ଝରକା ପାଖରେ ଡାକିଲା, କାଲରେ ଚୁମାଟିଏ ଦେଇ ଦୂରକୁ ସେ ଚାଲି ଗଲା। କେତେ ବ୍ୟଥା ଡେଜିଅପା, 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 ଡେଜିଅପା।
ତାର ଦିନ ଡେଜିଅପା ହେଲା ଆଲୋଚନାର ବିଷୟ। ମୋ ଛଡ଼ା ଆଉ କେହି ଜାଣିନଥିଲେ ଯେ ଡେଜିଅପା ପଡ଼ିଶା ଘର ରାଜାଭାଇ ସହିତ ଯାଇଥିଲା। ମୁଁ ବି କିଛି କହିଲିନି, ଭାବିଲି ଡେଜିଅପାର ଗପ ସରିଲା। କିନ୍ତୁ କିଛିଦିନ ତଳେ ପୁଣି ଡେଜିଅପା ଦେଖା ହେଲା। ଆଖି ତଳ କଳା, ଭାରି ଦୁର୍ବଳ ଲାଗୁଥିଲା। ସେ ଗପିଲା ପୁଣି ସେଇ ପୁରୁଣା ଷ୍ଟାଇଲରେ, ଏଥର ସିନେମା ନୁହଁ, ସେ ନିଜ ଗପ କହୁଥିଲା।
ଡେଜିଅପାର ଜୀବନ ସିନେମାଠୁ କମ୍ ନୁହଁ, ଡେଜିଅପାର ଜୀବନ ସିନେମାଠୁ କମ୍ ନୁହଁ। ଦୁର୍ଘଟଣାରେ ରାଜା ଭାଇ ଡେଜିଅପାକୁ ଏକା କରି ଗଲା ଚାଲି, ଏକା କରି ଗଲା ଚାଲି। ଚିଦିଆ ଭାରି ଥିଲା ଡେଜିଅପା, ଏକେଲା ଜୀବନ ଜିଲା। କଫି ହାଉସ ଆଲୁଅରେ ସେ ହସି ହସି କହିଥିଲା,
କ୍ୟାନ୍ସର ତାକୁ ହେଇଥିଲା। ସେଦିନ ଘରକୁ ବସିଲା ବେଳେ খোলা লফাফাটে আখি পড়া ডেজি ওপর প্রথম ও শেষ চিঠি হসপিটাল বেড্রে কুয়াড়ে মু ভারি মনে পড়লি সে মতো কেতে ভালো পায়ে সে কথা লিখি সাগে সাগে হসপিটাল গলি কিন্তু ডেজি অপা আউ নথিলা।